ओम शांति ओम शांति। आज 5 मई 2024 आज अव्यक्त महावाक्य पुनरावृत्ति तारीख 15 नवंबर 1999। मूल्यर हेडिंग पितांक समान हेबार सहज पुरुषार्थ आज्ञाकारी हुओ। पितांक समान हेबार सहज पुरुषार्थ आज्ञाकारी हुओ। आज बाप दादा निजर पवित्र हंस मंडली को देखुछन्ति। प्रत्येक संतान गोटे गोटे हुली हंस अटंती। सदा सर्वदा मन भितरे ज्ञान रत्नर मनन चिंतन करी चालिछन्ती। हुली हंसर काम हला व्यर्थ रूपी गुड़ी पथर को दूरेई देई ज्ञान रत्नर मनन चिंतन करिबा। तेबे गोटे गोटे रत्न केते अमूल्य अटे। प्रत्येक संतान जेपरी ज्ञान रत्नर खणी पालटी गरणी तेणु ज्ञान रत्नरे सर्वदा भरपूर रहुछन्ती। आज बाप दादा पिलामानंको भितरे गोटे विशेष कथा चेक करुथिले। ताहा कौन हुई थिवो? ज्ञानर बा योगर सहज धारणार सहज आधार हेला बाबांकर एवं दादा अर्थात ब्रह्मा बाबांकर आज्ञाकारी होई चालिबा। पिता रूपरे मध्य आज्ञाकारी हेबा। शिक्षक रूपरे एवं सद्गुरु रूपरे मध्य आज्ञाकारी होई चालिबा। तीनोटी जाक रूपरे आज्ञाकारी हेबा अर्थ सहज पुरुषार्थी हेबा। काहेकि ना तीनोटी जाक रूपरे पिलामानंकु आज्ञा मिलुछि। अमृत बेलाठारु आरंभ करी राती पर्यंत प्रत्येक समय पई प्रत्येक कर्तव्य पई आज्ञा मिलि जाइछि। जदि सेही आज्ञा अनुसारे सर्वदा चालुथिबो तेबे कोनोसी प्रकारर मुश्किलर बा मेहनतर अनुभव होई पारिबो नाही। सबु समय पई मानसिक संकल्पर बाणीर एवं कर्मर तीन प्रकारर आज्ञा स्पष्ट रूपरे मिलि जाइछि। भाबिबार मध्य आवश्यकता नाही जे एहाकु करिबु कि न करिबु। एहा ठीक ना भूल भाबिबार मेहनत मध्य नाही। परमात्म आज्ञा सर्वदा श्रेष्ठ ही अटे। तेणु सबु कुमार माने जेउ माने भी आसीछ संगठनटी बहुत भल लागुछि। तेबे प्रत्येक संतान बाबांकर हेबा मात्र के बाबांक सहित प्रतिज्ञा करिछ त? जेतेबेले बाबांकर हेलो सेतेबेले सर्वप्रथम प्रतिज्ञा कोन करिछ? बाबा एही शरीर मन धन कुमारंक निकटरे धन तो अधिक न थाए पुणी भी जहां भी अच्छी सबकिछ आपणकर एही प्रतिज्ञा करिछ ना? शरीर मन धन एवं संबंध सबकिछ आपणक सहित एही प्रतिज्ञा को मध्य पक्का करिछ त? जदि शरीर मन धन सबकिछ आपणकर तेबे मोर आउ कोन रहिला? आउ किछ मोर पणिया अच्छी कि? यहा व्यतीत आउ अच्छी कोन जे शरीर मन धन जन सबकिछ तो बाबांकु समर्पि देइछ। घर गृहस्थ वाला एहिभलि करिछ त? मधुबन वाला करिछ त? पक्का अटे ना? जदि मन मध्य बाबांकर अटे तेबे मोर मन त नुहे ना? ना केवल मनटि मोर अटे कोन मोर बोली भाभी व्यवहार करिब? जदि मनकु मध्य बाबांकु देइ देलो तेबे एहा मध्य तुम निकटरे अमानत अटे। पुणी युद्ध केउथिरे करुछ? मोर मन बहुत दुखी अटे। मो मनरे व्यर्थ संकल्प आसुछि। मोर मन आज विचलित हेउछि। जेबे कि मोर ही नुहे बाबांकर अमानत अटे तेबे अमानत को मोर मने करी व्यवहार करिबा कोन एहा अमानतर अपव्यवहार नुहे कि? तेबे माया को आसीबा पाई मध्य दुईटी द्वार रहिछि मु एवं मोर। तेणु शरीर मध्य तुमर नुहे। ताहा हेले देह अभिमान युक्त मु केउठु आसिला? मन मध्य तुमर नुहे। तेणु मोर मोर केउठु आसिला? तोर न मोर। जदि बाबांकर अटे तेबे कोन केवल कथारे ना कामरे? कहिब बाबांकर किंतु भावुथिब मोर। तेणु केवल प्रथम प्रतिज्ञाटिकु मने पकाओ ना देह अभिमानर मु ना मोर। तेणु बाबांक ठारु जेउ आज्ञा मिलिछि निजर शरीरकु मध्य अमानत बोली भाव मनकु मध्य अमानत बोली भाव तापरे आउ मेहनत करिबा कोन दरकार? जदि कोनोसी भी दुर्बलता आसुछि तेबे एही दुईटी शब्द द्वारा आसुछि मु एवं मोर। तेबे एही शरीर तुमर अटे? तेबे ना एही शरीर तुमर अटे ना देह अभिमान युक्त मु। मन भितरे जहां भी संकल्प चालुछि जदि आज्ञाकारी अट तेबे बाबांकर आज्ञा कोन मिलिछि? सकारात्मक एवं शुभ भावना युक्त संकल्प कर। फालतू संकल्प करिबा पई कोन बाबांकर आज्ञा मिलिछि कि? नुहे ना। तेबे जेबे कि मन तुमर नुहे पुणी भी सेथिरे व्यर्थ संकल्प करुछ ताहले बाबांकर आज्ञा को वास्तविक रूपरे पालना करिलो नाही ना? तेणु केवल गोटे शब्द मने रख मु परमात्मा आज्ञाकारी संतान। मु परमात्मा आज्ञाकारी संतान। ଏହା ବାବାଙ୍କର ଆଜ୍ଞା କି ନାହିଁ ଚିନ୍ତା କର। ଯିଏ ଆଜ୍ଞାକାରୀ ସନ୍ତାନ ହୋଇଥାଏ ସେ ସର୍ବଦା ସ୍ୱତଃ ହିଁ ତାର ପିତାର ସ୍ମୃତିରେ ରହିଥାଏ। ସେ ଆପେ ଆପେ ପିତାର ପ୍ରିୟ ହୋଇଯାଏ, ସ୍ୱତଃ ହିଁ ପିତାର ନିକଟତମ ହୋଇଥାଏ। ତେଣୁ ଚେକ୍ କର, ମୁଁ ମୋର ପିତାଙ୍କର ନିକଟତମ ଅଟେ ତ, ଆଜ୍ଞାକାରୀ ଅଟେ ତ। ଏହି ଗୋଟିଏ ଶବ୍ଦ ତ ଅମୃତ ବେଳାରେ ମନେ ପକାଇ ପାରିବ, ମୁଁ କିଏ, ସଦା ଆଜ୍ଞାକାରୀ ନା କେବେ କେବେ ଆଜ୍ଞାକାରୀ, ନା କେବେ ଆଜ୍ଞାକୁ ଏଡ଼େଇ ଦେଲାବାଲା। ବାପ ଦାଦା ତ ସବୁବେଳେ କହୁଛନ୍ତି, କୌଣସି ପ୍ରକାରରେ ଯଦି ଏକମାତ୍ର ବାବାଙ୍କର ସମ୍ବନ୍ଧ ହିଁ ମନେ ରହିବ, ଅନ୍ତରରୁ ବାବା ଶବ୍ଦ ବାହାରୁଥିବ, ତେବେ ନିଶ୍ଚିତ ଭାବରେ ନିକଟତମ ହେବାର ଅନୁଭବ କରିପାରିବ। କେବଳ ମନ୍ତ୍ର ଜପ କରିବା ଭଳି ବାବା ବାବା କୁହ ନାହିଁ, ସେମାନେ ରାମ ରାମ କହୁଛନ୍ତି, ତୁମେ ବାବା ବାବା କହିବ ନା। ଅନ୍ତର ଭିତରୁ ବାହାରୁ ବାବା। ପ୍ରତ୍ୟେକ କର୍ମ କରିବା ପୂର୍ବରୁ ଚେକ୍ କର ଯେ ମନ ପାଇଁ, ଶରୀର ପାଇଁ ବା ଧନ ପାଇଁ ବାବାଙ୍କର ଆଜ୍ଞା କ'ଣ। କୁମାରଙ୍କ ପାଖରେ ଚାହେ ଯେତେ ବି କମ୍ ଧନ, ଆଉ କିନ୍ତୁ ବାବା ଯେଉଁଭଳି ଆଜ୍ଞା ଦେଇଛନ୍ତି ଯେ ଧନର ହିସାବ କିପରି ରଖିବ, ସେହି ଅନୁସାରେ ରଖୁଛ ନା ଯେମିତି ଇଚ୍ଛା ସେମିତି ଚାଲୁଛ। ସବୁ କୁମାରମାନଙ୍କୁ ଧନର ମଧ୍ୟ ହିସାବ ରଖିବା ଦରକାର। ଧନକୁ କେଉଁଠି ଏବଂ କିପରି ବ୍ୟବହାର କରିବାକୁ ହେବ, ଶରୀରକୁ ମଧ୍ୟ କେଉଁଠି ଲଗାଇବାକୁ ହେବ, ଏହାର ମଧ୍ୟ ହିସାବ ଜାଣିବା ଦରକାର। ଦାଦିମାନେ ଯେତେବେଳେ ଧାରଣାର କ୍ଲାସ କରାଉଛନ୍ତି, ସେତେବେଳେ ବୁଝାଉଛନ୍ତି ନା ଧନକୁ କିପରି ଖର୍ଚ୍ଚ କରିବ, କିପରି ହିସାବ ରଖିବ। କ'ଣ କୁମାରମାନଙ୍କୁ ଜଣା ଅଛି ତ କିପରି ହିସାବ ରଖିବ, କେଉଁଠି ଧନ ଲଗାଇବ, ଏସବୁ ଜଣା ଅଛି ତ? ଅଳ୍ପ ପିଲା ହାତ ଉଠାଇଛନ୍ତି, ନୂଆ ନୂଆ ମଧ୍ୟ ଅଛନ୍ତି, ଏମାନଙ୍କୁ ଜଣା ନାହିଁ। ବାବା ଦାଦିଜୀଙ୍କୁ ପଚାରିଲେ ଏମାନଙ୍କୁ ମଧ୍ୟ ନିଶ୍ଚିତ ବତାଇଦେବ ଯେ କ'ଣ କ'ଣ କରିବାକୁ ହେବ। ଏହାଦ୍ୱାରା ତୁମେ ନିଶ୍ଚିନ୍ତ ହୋଇଯିବ, ବୋଝର ଅନୁଭବ ହେବ ନାହିଁ। କାହିଁକି ନା ତୁମ ସମସ୍ତଙ୍କର ତ ଲକ୍ଷ୍ୟ ରହିଛି ନା, କୁମାର ଅର୍ଥ ହାଲୁକା ସ୍ଥିତି, ଡବଲ ଲାଇଟ୍ ସ୍ଥିତି। କୁମାରମାନଙ୍କର ଲକ୍ଷ୍ୟ ଅଛି ନା, ଆମକୁ ନମ୍ବର ୱାନରେ ଆସିବାର ଅଛି। ତେଣୁ ଲକ୍ଷ୍ୟ ରଖିବା ସହିତ ଲକ୍ଷଣ ମଧ୍ୟ ରହିବା ଦରକାର। ଯଦି ଲକ୍ଷ୍ୟ ବହୁତ ଉଚ୍ଚ ରଖିଥିବ କିନ୍ତୁ ଲକ୍ଷଣ ନଥିବ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ତ ମୁସ୍କିଲ ହୋଇଯିବ। ତେଣୁ ବାବାଙ୍କର ଯାହା ସବୁ ଆଜ୍ଞା ରହିଛି, ସେଗୁଡ଼ିକୁ ସର୍ବଦା ବୁଦ୍ଧିରେ ରଖି କାର୍ଯ୍ୟ କରୁଥାଅ। ବାପ ଦାଦା ତ ପୂର୍ବରୁ ମଧ୍ୟ ବୁଝାଇ ଦେଇଛନ୍ତି ଯେ ବ୍ରାହ୍ମଣ ଜୀବନର ମୁଖ୍ୟ ସମ୍ପତ୍ତି ହେଲା ସଂକଳ୍ପ, ସମୟ ଏବଂ ଶ୍ୱାସ। ତୁମମାନଙ୍କର ଶ୍ୱାସ ମଧ୍ୟ ବହୁତ ଅମୂଲ୍ୟ ଅଟେ। ଗୋଟିଏ ବି ଶ୍ୱାସ ସାଧାରଣ ନ ହେଉ, ବ୍ୟର୍ଥ ନ ହେଉ। ଭକ୍ତି ମାର୍ଗରେ କୁହନ୍ତି ନା, ପ୍ରତିଟି ନିଶ୍ୱାସରେ ନିଜର ଇଷ୍ଟଙ୍କୁ ସ୍ମରଣ କର। ତେଣୁ ନିଶ୍ୱାସ ମଧ୍ୟ ବ୍ୟର୍ଥ ନ ହେଉ। ଜ୍ଞାନର ସମ୍ପତ୍ତି, ଶକ୍ତିର ସମ୍ପତ୍ତି, ଏଗୁଡ଼ିକ ତ ନିଶ୍ଚିତ ରହିଛି, କିନ୍ତୁ ମୁଖ୍ୟ ରୂପରେ ଏହି ତିନୋଟି ସମ୍ପତ୍ତି, ସଂକଳ୍ପ, ସମୟ ଏବଂ ଶ୍ୱାସ, ଆଜ୍ଞା ଅନୁସାରେ ସଫଳ ହେଉଛି ତ, ବ୍ୟର୍ଥରେ ନଷ୍ଟ ହେଉ ନାହିଁ ତ? କାହିଁକି ନା ବ୍ୟର୍ଥରେ ଚାଲିଗଲେ ଜମା ହୋଇପାରିବ ନାହିଁ, ଏବଂ ଜମା ଖାତା ସାରା କଳ୍ପ ପାଇଁ ଏହି ସଙ୍ଗମ ଯୁଗରେ ହିଁ ଜମା କରିବାକୁ ହେବ। ଚାହେ ସତ୍ୟ ତ୍ରେତା ଯୁଗରେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବା ହେବ, ବା ଦ୍ୱାପର କଳି ଯୁଗରେ ପୂଜ୍ୟ ପଦ ପ୍ରାପ୍ତ କରିବା ହେଉ, କିନ୍ତୁ ଦୁଇଟି ଯାକ ପ୍ରାରବ୍ଧ ପାଇବା ପାଇଁ ଏହି ସଙ୍ଗମ ଯୁଗରେ ହିଁ ଜମା କରିବାକୁ ହେବ। ତେଣୁ ସେହି ହିସାବରେ ବିଚାର କର ଯେ ସଙ୍ଗମ ଯୁଗରେ ଏହି ବ୍ରାହ୍ମଣ ଜୀବନର ବା ଛୋଟିଆ ଜନ୍ମର ସଂକଳ୍ପ, ସମୟ ଏବଂ ଶ୍ୱାସ କେତେ ଅମୂଲ୍ୟ ଅଟେ। ଏଥିରେ କେବେ ବି ବେପରୁଆ ହୁଅ ନାହିଁ। ଯେମିତି ନାହିଁ ସେମିତି ଦିନଟି ବିତିଗଲା ତାହା ନୁହେଁ। ଦିନଟି ତ ବିତିଗଲା, କିନ୍ତୁ ଏହି ଗୋଟିଏ ଦିନରେ ବହୁତ 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 କିଛି ହରାଇଦେଲ। ଯେତେବେଳେ ବି ଫାଲତୁରେ କୌଣସି ସଂକଳ୍ପ ବା ସମୟ ନଷ୍ଟ ହୋଇଯାଉଛି, ତେବେ ଏପରି ଭାବ ନାହିଁ ଯେ କେବଳ 5 ମିନିଟ୍ ତ ଯାଇଛି ନା। ସଞ୍ଚୟ କର, ସମୟ ଅନୁସାରେ ଦେଖ, ପ୍ରକୃତି ମଧ୍ୟ ନିଜର କାର୍ଯ୍ୟ କରିବାରେ କେତେ ସଜାଗ ଅଛି। କେଉଁଠି ନା କେଉଁଠି ଖେଳ ଦେଖାଇ ଚାଲିଛି, କିନ୍ତୁ ପ୍ରକୃତି ପ୍ରତି ବ୍ରାହ୍ମଣ ପିଲାମାନଙ୍କର କେବଳ ଗୋଟିଏ ହିଁ ଖେଳ, ଉଡ଼ିବାର କଳାର ଖେଳ। ତେଣୁ ପ୍ରକୃତି ତ ତାର ଖେଳ ଦେଖାଉଛି, କିନ୍ତୁ ତୁମେ ବ୍ରାହ୍ମଣମାନେ ନିଜର ଉଡ଼ିବାର କଳାରେ ରହିବାର ଖେଳ ଦେଖାଉଛ ତ? କେହି ଜଣେ ବାପଦାଦାଙ୍କୁ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ତୋଫାନ ବା ସୁନାମିର ସମାଚାର ଲେଖିକରି ଦେଇଛନ୍ତି, ଏଇଭଳି ହୋଇଛି, ସେଇଭଳି ହୋଇଛି। ତେଣୁ ପ୍ରକୃତିର ଖେଳକୁ ତ ଦେଖିନେଲ ନା, କିନ୍ତୁ ବାପଦାଦା ପଚାରୁଛନ୍ତି ଯେ ତୁମେମାନେ କେବଳ ପ୍ରକୃତିର ଖେଳ ଦେଖୁଥିଲ ନା ନିଜର ଉଡ଼ିବା କଳାର ଖେଳରେ ବ୍ୟସ୍ତ ଥିଲ, ଅର୍ଥାତ୍ ଆତ୍ମାମାନଙ୍କୁ ସକାଶ ଦେଉଥିଲ ନା କେବଳ ସମାଚାର ଶୁଣିବାରେ ଲାଗିଥିଲ। ସମାଚାର ତ ସବୁ ଶୁଣିବାକୁ ହିଁ ପଡୁଛି, କିନ୍ତୁ ସମାଚାର ଶୁଣିବାରେ ଯେତିକି ଆଗ୍ରହ ରହୁଛି, ସେତିକି ଆଗ୍ରହ ନିଜର ଉଡ଼ିବାର କଳାର ଚମତ୍କାରୀ ଦେଖାଇବାରେ ରହିଥିଲା ତ? କେତେକ ପିଲା ଗୁପ୍ତ ଯୋଗୀ ମଧ୍ୟ ଅଟନ୍ତି, ଏହିଭଳି ଗୁପ୍ତ ଯୋଗୀ ପିଲାମାନଙ୍କୁ ବାପଦାଦାଙ୍କର ସହଯୋଗ ମଧ୍ୟ ବହୁତ ମିଳିଛି ଏବଂ ଏହିଭଳି ପିଲାମାନେ ନିଜେ ମଧ୍ୟ ଅଚଳ ଅଟଳ ଏବଂ ସାକ୍ଷୀ ଅବସ୍ଥାରେ ଥିଲେ ଏବଂ ବାୟୁମଣ୍ଡଳକୁ ମଧ୍ୟ ସମୟ ଅନୁସାରେ ସହଯୋଗ ଦେଇଛନ୍ତି। ଯେପରି ସ୍ଥୂଳ ସହଯୋଗ ଦେବାବାଲା ଚାହେ ସରକାର ହୁଅନ୍ତୁ ବା ଆଖପାଖର ଲୋକମାନେ ହୁଅନ୍ତୁ ସହଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି, ସେହିପରି ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ନିଜର ସହଯୋଗ ଶକ୍ତି ଶାନ୍ତି ଏବଂ ସୁଖ ଦେବାର କାର୍ଯ୍ୟ ଯାହାକି ଶ୍ରେଷ୍ଠ ଐଶ୍ୱରୀୟ କାର୍ଯ୍ୟ ତାହା କରିଛ ତ। ଯେପରି ଅମୁକ ସରକାର ଏହିଭଳି ସହଯୋଗ ଦେଲେ, ଅମୁକ ଦେଶ ଏହିଭଳି ସହଯୋଗ ଦେଲା, ତୁରନ୍ତ ଘୋଷଣା କରିବାରେ ଲାଗି ପଡୁଛନ୍ତି। ତେଣୁ ବାପଦାଦା ପଚାରୁଛନ୍ତି, ତୁମେ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ନିଜର ଏହି କର୍ତ୍ତବ୍ୟ କରିଛ ତ, ତୁମମାନଙ୍କୁ ମଧ୍ୟ ସଜାଗ ରହିବା ଉଚିତ, ତୁଳ ସହଯୋଗ ଦେବା ମଧ୍ୟ ଆବଶ୍ୟକ ଅଟେ। ଏଥିରେ ବାପଦାଦା ମନା କରୁନାହାନ୍ତି, କିନ୍ତୁ ଯାହା ବ୍ରାହ୍ମଣ ଆତ୍ମାମାନଙ୍କର ବିଶେଷ କାର୍ଯ୍ୟ, ଯେଉଁ ସହଯୋଗ ଅନ୍ୟ କେହି ଦେଇପାରିବେ ନାହିଁ, ଏହିଭଳି ସହଯୋଗ ତୁମେମାନେ ସଜାଗ ରହି ଦେଇଛ ତ, ଦେବା କଥା ନା? ନା କେବଳ ସେମାନଙ୍କୁ ବସ୍ତ୍ର ଦରକାର, ଖାଦ୍ୟ ଦରକାର, କିନ୍ତୁ ପ୍ରଥମେ ତ ମନକୁ ଶାନ୍ତି ଦରକାର ନା, ସମ୍ମୁଖୀନ କରିବାର ଶକ୍ତି ଦରକାର ନା। ତେଣୁ ସ୍ଥୂଳ ସହଯୋଗ ସହିତ ସୂକ୍ଷ୍ମ ସହଯୋଗ କେବଳ ବ୍ରାହ୍ମଣ ଆତ୍ମାମାନେ ହିଁ ଦେଇପାରିବେ, ଅନ୍ୟ କେହି ଦେଇପାରିବେ ନାହିଁ। ତେବେ ଏହା ତ କିଛି ବି ନୁହେଁ, ଏହା ତ ପୂର୍ବ ସୂଚନା ଅଟେ। ପ୍ରକୃତ ବିନାଶ ତ ଆଗକୁ ଆସିବାକୁ ଯାଉଛି, ତାର ପୂର୍ବାଭାସ ବା ସୂଚନା ତୁମମାନଙ୍କୁ ସମୟ କୁହ ବା ବାବା କୁହ କରାଇ ଦେଇଛନ୍ତି। ତେଣୁ ଯେଉଁ ସବୁ ଶକ୍ତିଗୁଡ଼ିକ ବା ଯେଉଁ ସବୁ ସମ୍ପତ୍ତିଗୁଡ଼ିକ ତୁମ ପାଖରେ ଅଛି, ତାକୁ ସମୟ ଅନୁସାରେ ବ୍ୟବହାର କରିବା ଜଣା ଅଛି ତ? କୁମାରମାନେ କ'ଣ କରିବ? ସବୁ ଶକ୍ତି ଜମା ଅଛି ତ, ବ୍ୟବହାର କରିବା ଜଣା ଅଛି ତ? ହାତ ତ ବହୁତ ଭଲ ଉଠାଇ ଦେଉଛ, ଏବେ କିନ୍ତୁ ବାସ୍ତବିକ ରୂପରେ ଦେଖାଇବାକୁ ହେବ, ସାକ୍ଷୀ ହୋଇ ଦେଖିବାକୁ ହିଁ ହେବ, ଶୁଣିବାକୁ ହିଁ ହେବ ଏବଂ ସହଯୋଗ ଦେବାକୁ ମଧ୍ୟ ହେବ। ଶେଷରେ ଯେତେବେଳେ ପ୍ରକୃତିର ପ୍ରକୃତ ପାଠ ଆରମ୍ଭ ହୋଇଯିବ, ସେତେବେଳେ ସାକ୍ଷୀ ଏବଂ ନିର୍ଭୟ ହୋଇ ଦେଖିବାକୁ ମଧ୍ୟ ହେବ ଏବଂ ନିଜର ପାଠ ମଧ୍ୟ କରିବାକୁ ହେବ। ସେତେବେଳେ କେଉଁ ପାଠ କରିବ? ଦାତାଙ୍କର ସନ୍ତାନ ହିସାବରେ ଦାତା ହୋଇ ଆତ୍ମାମାନଙ୍କୁ ଯାହା ସବୁ ଦରକାର ଥିବ ତାହା ଦେବାକୁ ହେବ। ତେବେ ତୁମେମାନେ ମାଷ୍ଟର ଦାତା ଅଟ ନା, ତେଣୁ ନିଜର ଷ୍ଟକ୍ ଜମା କର। ନିଜ ପାଖରେ ଯେତିକି ଷ୍ଟକ୍ ଜମା ରହିଥିବ ସେହି ଅନୁସାରେ ହିଁ ଦାତା ହୋଇପାରିବ। ଯଦି ଶେଷ ସମୟ ପର୍ଯ୍ୟନ୍ତ ନିଜ ପାଇଁ ହିଁ ଜମା କରି ଚାଲିଥିବ, ତେବେ ଦାତା ହୋଇପାରିବ ନାହିଁ। ଅନେକ ଜନ୍ମ ପର୍ଯ୍ୟନ୍ତ ଯେଉଁଭଳି ଶ୍ରେଷ୍ଠ ପଦ ପାଇବାର ଅଛି ତାକୁ ପ୍ରାପ୍ତି କରିପାରିବ ନାହିଁ। ସେଥିପାଇଁ ପ୍ରଥମ କଥା ହେଲା, ନିଜ ପାଖରେ ଭରପୁର ଷ୍ଟକ୍ ଜମା କର। ଶୁଭ ଭାବନା, ଶୁଭ କାମନାର ଭଣ୍ଡାର ସର୍ବଦା ଭରପୁର ରହିଥାଉ। ଦ୍ୱିତୀୟରେ, ଯେଉଁ ସବୁ ବିଶେଷ ଶକ୍ତିଗୁଡ଼ିକ ରହିଛି, ସେହି ଶକ୍ତିଗୁଡ଼ିକୁ ଯେଉଁ ସମୟରେ ଯାହାକୁ ଯାହା ଦରକାର ତାହା ଦେଇପାରୁଥିବ। ତେଣୁ ଏବେ ସମୟ ଅନୁସାରେ କେବଳ ନିଜର ପୁରୁଷାର୍ଥରେ ସଂକଳ୍ପ ଏବଂ ସମୟ ଲଗାଅ ନାହିଁ, ତା ସହିତ ଦାତା ହୋଇ ବିଶ୍ୱକୁ ସହଯୋଗ ମଧ୍ୟ ଦିଅ। ନିଜର ପୁରୁଷାର୍ଥ ତ ଶୁଣାଇ ଦେଇଛୁ, ଅମୃତ ବେଳାରୁ ହିଁ ଏହି କଥା ଚିନ୍ତା କର ଯେ ମୁଁ ଆଜ୍ଞାକାରୀ ସନ୍ତାନ, ତେବେ ପ୍ରତ୍ୟେକ କର୍ମ ପାଇଁ ମଧ୍ୟ ଆଜ୍ଞା ମିଳିଯାଇଛି। ଉଠିବାର, ଶୋଇବାର, ଖାଇବାର, କର୍ମଯୋଗୀ ହେବାର ପ୍ରତ୍ୟେକ କର୍ମ ପାଇଁ ଆଜ୍ଞା ମିଳିଯାଇଛି। ତେଣୁ ଆଜ୍ଞାକାରୀ ହେବା ହିଁ ପିତାଙ୍କ ସମାନ ହେବା, ବାସ୍ କେବଳ ଶ୍ରୀମତ ଅନୁସାରେ ହିଁ ଚାଲିବାର ଅଛି, ନା ମନମତ ନା ପରମତ। ଶ୍ରୀମତରେ କୌଣସି ପ୍ରକାରର ମିଶ୍ରଣ ନ ହେଉ, ଯଦି କେବେ ମନମତରେ, କେବେ ପରମତରେ, କେବେ କାହା ମତରେ ଚାଲିବ, ତେବେ ମେହନତ କରିବାକୁ ପଡିବ, ସହଜରେ ଚାଲିପାରିବ ନାହିଁ, କାରଣ ମନମତ ପରମତ କେବେ ବି ଉଡ଼ିବାକୁ ଦେବ ନାହିଁ। ମନମତ ହେଉ ବା ପରମତ ହେଉ, ତାହା ବୋଝ ସଦୃଶ ଅଟେ, ତେଣୁ ବୋଝ କେବେ ଉଡ଼ିବାକୁ ଦେବ ନାହିଁ। କିନ୍ତୁ ଶ୍ରୀମତ ତୁମକୁ ଡବଲ ଲାଇଟ୍ କରିଦେବ। ଶ୍ରୀମତ ଅନୁସାରେ ଚାଲିବା ଅର୍ଥ ସହଜରେ ବାପ ସମାନ ହେବା, ତେଣୁ ଶ୍ରୀମତ ଅନୁସାରେ ଚାଲିବା ଜଣା ଅଛି ତ? ଆଚ୍ଛା, ତେବେ କୁମାରମାନେ କ'ଣ କରିବେ? ନିମନ୍ତ୍ରଣ ମିଳିଲା, ସ୍ୱତନ୍ତ୍ର ଭାବରେ ଅଭ୍ୟର୍ଥନା ମଧ୍ୟ ମିଳିଲା, ଦେଖ କେତେ ଗେହ୍ଲା ହୋଇଗଲଣି। ତେଣୁ ଏବେ ଆଗକୁ କ'ଣ କରିବ? ପାଳନାର ପ୍ରତିଦାନ ଦେବ ନା ସେଠାକୁ ଗଲା ପରେ ସେଠିକାର, ଏଠାରେ ଥିବା ପର୍ଯ୍ୟନ୍ତ ଏଠିକାର? ଏମିତି କରିବ ନାହିଁ ନା, ଏଠାରେ ତ ବହୁତ ମଜାରେ ଅଛ, ମାୟାର ଆକ୍ରମଣ ଠାରୁ ସୁରକ୍ଷିତ ରହିଛ। ଏମିତି କେହି ଅଛି କି ଯାହା ପାଖକୁ ମଧୁବନରେ ମଧ୍ୟ ମାୟା ଆସୁଛି, ମଧୁବନରେ ମଧ୍ୟ ମେହନତ କରିବାକୁ ପଡୁଛି? ତେବେ ସୁରକ୍ଷିତ ମଧ୍ୟ ଅଛ ଏବଂ ଭଲରେ ମଧ୍ୟ ଅଛ, ବାପଦାଦା ମଧ୍ୟ ଖୁସି ହେଉଛନ୍ତି। ଏଭଳି ସମୟ ମଧ୍ୟ ଆସିବ ଯେତେବେଳେ ଯୁବକମାନଙ୍କ ଉପରେ ସରକାରର ମଧ୍ୟ ଧ୍ୟାନ ଯିବ, କିନ୍ତୁ ସେତେବେଳେ ଧ୍ୟାନ ଯିବ ଯେତେବେଳେ ତୁମେମାନେ ବିଘ୍ନ ବିନାଶକ ହୋଇଯିବ। ତେବେ ବିଘ୍ନ ବିନାଶକ କାହାର ନାମ? ତୁମମାନଙ୍କର ଅଟେ ନା? ବିଘ୍ନର ଏତେ ସାହସ ନ ହେଉ ଯାହାକି କୌଣସି କୁମାରକୁ ସାମ୍ନା କରିପାରିବ। ତେବେ କୁହାଯିବ ବିଘ୍ନ ବିନାଶକ, ବିଘ୍ନ ପଛକେ ହାରିଯିବ କିନ୍ତୁ ଆକ୍ରମଣ କରିପାରିବ ନାହିଁ। ତେଣୁ ବିଘ୍ନ ବିନାଶକ ହେବାର ସାହସ ଅଛି ତ? ନା ସେଠାକୁ ଯାଇ ପତ୍ର ଲେଖିବ, ଦାଦିଜୀ କଣ କରିବି, ସ୍ଥିତି ବହୁତ ଭଲ ଥିଲା ଯେ କିନ୍ତୁ କିଏ ଜାଣେ କଣ ହୋଇଗଲା। ଏମିତି ଲେଖିବ ନାହିଁ ତ, କେବଳ ଏହି ଖୁସି ଖବର ଲେଖ, ଓକେ ଭେରି ଗୁଡ୍, ମୁଁ ବିଘ୍ନ ବିନାଶକ ଅଟେ। ବାସ୍ କେବଳ ଗୋଟିଏ ଶବ୍ଦ ଲେଖ, ଅଧିକ ଲମ୍ବା ପତ୍ର ଲେଖ ନାହିଁ, ଓକେ। ଆଚ୍ଛା, ମଧୁବନର ବିଶେଷତା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ମଧୁବନ ନିବାସୀ ନିଜ ନିଜର ଚାର୍ଟ ଲେଖି ପଠାଇଛନ୍ତି, ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ବାପଦାଦା ସବୁ ପିଲାଙ୍କୁ ଆଜ୍ଞା ମାନିବା ବାଲା ଆଜ୍ଞାକାରୀ ସନ୍ତାନ ଦୃଷ୍ଟିରେ ଦେଖୁଛନ୍ତି। ବିଶେଷ କାର୍ଯ୍ୟ ମିଳିଥିଲା କିନ୍ତୁ ସଦା ପ୍ରସ୍ତୁତ ରହୁଥିବା ଆତ୍ମା ହୋଇ ଆଜ୍ଞା ପାଳନ କରିଛନ୍ତି, ଏଥିପାଇଁ ମଧ୍ୟ ବିଶେଷ ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ସମସ୍ତେ ନିଜ ନିଜର ଚାର୍ଟ ସ୍ପଷ୍ଟ ଭାବରେ ଲେଖିଛନ୍ତି? ଦାଦିଜୀଙ୍କୁ ବାବା ପଚାରିଲେ। ତୁମେ ମଧ୍ୟ ଫଳାଫଳକୁ ଦେଖି ତା ଉପରେ କ୍ଲାସ କରାଇବ, ନିଜ ନିଜର ଅବସ୍ଥାର ଚାର୍ଟ ଭଲ ଲେଖିଛନ୍ତି, ବାପ ଦାଦା ତ ନିଶ୍ଚିତ ଅଭିନନ୍ଦନ ଦେଉଛନ୍ତି, କାରଣ ସଚ୍ଚା ଦିଲବାଲା ପିଲାମାନଙ୍କର ଉପରେ ସଚ୍ଚା ସାହେବ ସନ୍ତୁଷ୍ଟ ରହିଥାନ୍ତି। ଆଚ୍ଛା, ଚାରିଆଡ଼ର ବାପଦାଦାଙ୍କର ଆଜ୍ଞାକାରୀ ପିଲାମାନଙ୍କୁ, ସର୍ବଦା ବିଘ୍ନ ବିନାଶକ ସ୍ଥିତିରେ ରହୁଥିବା ପିଲାମାନଙ୍କୁ, ସର୍ବଦା ଶ୍ରୀମତ ଉପରେ ସହଜରେ ଚାଲୁଥିବା, ମେହନତ କରିବାରୁ ମୁକ୍ତ ରହୁଥିବା, ସର୍ବଦା ମଉଜରେ ଉଡୁଥିବା ଏବଂ ଉଡାଉଥିବା, ସର୍ବସମ୍ପତ୍ତିର ଭଣ୍ଡାରରେ ଭରପୁର ରହୁଥିବା, ବାବାଙ୍କର ନିକଟବର୍ତ୍ତୀ ତଥା ବାବାଙ୍କ ସମାନ ସ୍ଥିତିରେ ରହୁଥିବା ପିଲାମାନଙ୍କୁ ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। କୁମାରମାନଙ୍କ ଭିତରେ ମଧ୍ୟ ବିଶେଷ କରି ସଦା ପ୍ରସ୍ତୁତ ରହି ଅକ୍ଲାନ୍ତ ଭାବରେ ସେବା କରୁଥିବା, ସର୍ବଦା ଉଡ଼ିବାର କଳାରେ ଉଡୁଥିବା କୁମାରମାନଙ୍କୁ ବାପଦାଦାଙ୍କର ବିଶେଷ ଶୁଭେଚ୍ଛା। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ବିଶେଷ 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 ଶୁଭେଚ୍ଛା ଏବଂ ନମସ୍ତେ। ଡାଇମଣ୍ଡ ହଲ୍ରେ ବାପଦାଦା ଡାଇମଣ୍ଡ ହଲ୍ରେ ବସିଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ଦୃଷ୍ଟି ଦେବା ପାଇଁ ହଲ୍ର ପରିକ୍ରମା କରିଲେ। ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ବହୁତ ବହୁତ ସ୍ନେହ ରହିଛି, କେହି ବି ଏମିତି ଭାବ ନାହିଁ ଯେ ମୋ ପ୍ରତି ବାପଦାଦାଙ୍କର କମ୍ ସ୍ନେହ ଅଛି। ତୁମେ ପଛକେ ଭୁଲି ଯାଉଥିବ କିନ୍ତୁ ବାବା ନିରନ୍ତର ଭାବରେ ପ୍ରତ୍ୟେକ ସନ୍ତାନର ମାଳା ଜପ କରି ଚାଲିଛନ୍ତି, କାହିଁକି ନା ବାପଦାଦାଙ୍କ ସ୍ମୃତିରେ ପ୍ରତ୍ୟେକ ସନ୍ତାନର ବିଶେଷତା ସର୍ବଦା ସମ୍ମୁଖରେ ରହିଛି। କେହି ଜଣେ ବି ଏଭଳି ନାହିଁ ଯିଏକି ବିଶେଷ ନୁହେଁ, ପ୍ରତ୍ୟେକ ସନ୍ତାନ ବିଶେଷ ଆତ୍ମା ଅଟେ। ବାବା କେବେ ବି ଜଣକୁ ମଧ୍ୟ ଭୁଲି ଯାଉନାହାନ୍ତି, ତେଣୁ ସମସ୍ତେ ନିଜକୁ ବିଶେଷ ଆତ୍ମା ମନେ କରି ବିଶେଷ କାର୍ଯ୍ୟ କରିବା ପାଇଁ ନିଜକୁ ନିମିତ୍ତ ମନେ କରି ଆଗକୁ ଆଗକୁ ବଢି ଚାଲ। ଆଚ୍ଛା, ବାବାଙ୍କର ବରଦାନ, ସର୍ବଦା ନିଜେ ଆତ୍ମିକ ସ୍ଥିତିରେ ରହି ଅନ୍ୟମାନଙ୍କର ମଧ୍ୟ ଆତ୍ମାକୁ ଦେଖୁଥିବା ଆତ୍ମିକ ଗୋଲାପ ଫୁଲ ହୁଅ। ସର୍ବଦା ନିଜେ ଆତ୍ମିକ ସ୍ଥିତିରେ ରହି ଅନ୍ୟମାନଙ୍କର ମଧ୍ୟ ଆତ୍ମାକୁ ଦେଖୁଥିବା ଆତ୍ମିକ ଗୋଲାପ ଫୁଲ ହୁଅ। ବିସ୍ତାର ଆତ୍ମିକ ଗୋଲାପ ଅର୍ଥାତ୍ ଯାହା ଭିତରେ ସର୍ବଦା ଆତ୍ମିକ ସୁଗନ୍ଧ ଭରି ରହିଥିବ, ସେମାନେ ଯେଉଁଠି ବି ଦେଖିବେ, ଯାହାକୁ ବି ଦେଖିବେ, ତାଙ୍କର ଆତ୍ମାଙ୍କୁ ହିଁ ଦେଖିବେ, ଶରୀରକୁ ନୁହେଁ। ତେଣୁ ନିଜେ ମଧ୍ୟ ସର୍ବଦା ଆତ୍ମିକ ସ୍ଥିତିରେ ରୁହ ଏବଂ ଅନ୍ୟମାନଙ୍କର ମଧ୍ୟ ଆତ୍ମାକୁ ଦେଖ। ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ସେହିପରି ତାଙ୍କର ବଗିଚା ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ। ଯେଉଁ ବଗିଚାର ବିଶେଷ ଶୋଭା ତୁମେ ଆତ୍ମିକ ଗୋଲାପ ଫୁଲମାନେ ହିଁ ଅଟ। ତୁମମାନଙ୍କର ଆତ୍ମିକ ସୁଗନ୍ଧ ଅନେକ ଆତ୍ମାମାନଙ୍କର କଲ୍ୟାଣ କରିବ। ଆଜିର ସ୍ଲୋଗାନ, ଯଦି ମର୍ଯ୍ୟାଦାର ଉଲ୍ଲଂଘନ କରି କାହାକୁ ବି ସୁଖ ଦେଲ, ତେବେ ତାହା ମଧ୍ୟ ଦୁଃଖର ଖାତାରେ ଜମା ହୋଇଯିବ। ଯଦି ମର୍ଯ୍ୟାଦାର ଉଲ୍ଲଂଘନ କରି କାହାକୁ ବି ସୁଖ ଦେଲ, ତେବେ ତାହା ମଧ୍ୟ ଦୁଃଖର ଖାତାରେ ଜମା ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।